ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖିଆ ଖବର। ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ଲାଗି ରନ୍ଧା ଗ୍ୟାସ୍ ସିଲିଣ୍ଡର ପିଛା ସବ୍ସିଡି 100 ଟଙ୍କା ବଢ଼ିଲା। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଲେ ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ। ଝାରସୁଗୁଡ଼ାନ ହେବା ଗୋଟିଏ ମଲ୍ଟି ସ୍ପେଶାଲିଟି ଆର୍ ଗୋଟିଏ ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲ। ଆଉର୍ ଏସୀୟ କ୍ରୀଡ଼ାର ଜାଭ୍ଲିନ୍ ଥ୍ରୋଥି ଓଡ଼ିଶାର କିଶୋର କୁମାର ଜେନା ଜିତିଲେ ରୌପ୍ୟ ପଦକ। ଏଥର ପୁରା ଖବର। କେନ୍ଦ୍ର ସରକାର ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ଲାଗି ରନ୍ଧା ଗ୍ୟାସ୍ ସିଲିଣ୍ଡର ପିଛା ସବ୍ସିଡି 100 ଟଙ୍କା ବଢ଼େଇଛନ୍ ବୋଲି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍। ଏହା ଛିନି 200 ଟଙ୍କା ସବ୍ସିଡିକେ 300 ଟଙ୍କାକେ ବଢ଼ାବାର୍ ଲାଗି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛେ ବୋଲି ଆଜି ନୂଆଦିଲ୍ଲୀନ ଗଣମାଧ୍ୟମକେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍। ଦେଶେ ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କର ସଂଖ୍ୟା 50 ଲକ୍ଷ ନୁ ଅଧିକା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହ ଆର୍ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଗୋଟିଏ ସୋସିଆଲ ମିଡିଆର ପୋଷ୍ଟ ଉପରେ ଉତ୍ତର ରଖିକରି ସ୍ୱନିଧି ଯୋଜନାର ପ୍ରଶଂସା କରିଛନ୍। ପିଏମ୍ ସ୍ୱନିଧି ଯୋଜନା ଉଠାଦୋକାନୀମାନଙ୍କର ଜୀବନଥି ଉନ୍ନତି ଆନ୍ବାର ସଙ୍ଗେ ସେମାନଙ୍କୁ ସମ୍ମାନର ସହିତ ଜିଇଁବାର ସୁଯୋଗ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ କେନ୍ଦ୍ର ସରକାର 2020 ଜୁନ୍ 1 ଦିନ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଫେଣ୍ଡର୍ସ ଆତ୍ମନିର୍ଭର ନିଧି ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଜରିଆଥି ଉଠାଦୋକାନୀମାନଙ୍କୁ ବ୍ୟାପାର ଲାଗି ଋଣ ସୁବିଧା ଦିଆଯାଏସି। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଆଜି ଦାୟିତ୍ୱ ନେଇଛନ୍। ଭାରତ ସରକାରଙ୍କର ଆଇନ ଆଉ ନ୍ୟାୟ ମନ୍ତ୍ରଣାଳୟ ତରଫ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଜଷ୍ଟିସ୍ ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଭାର ସମ୍ଭଳେଇଛନ୍। ନୟାଗଡ଼ ଜିଲ୍ଲାର ଓଡ଼ଗାନ 1962 ଜୁଲାଇ 20 ଦିନ ଜନ୍ମିଥିବା ଜଷ୍ଟିସ୍ ଷଡ଼ଙ୍ଗୀ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟନୁ LLB ଆର୍ LLM ଡିଗ୍ରୀ ହାସଲ କଲା ଉତ୍ରୁ ଆଇନ୍ଥି PhD ପାଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ଜଷ୍ଟିସ୍ ସୁଭାଷିତ ତଲାପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦନୁ ଅବସର ନେଇଥିଲେ। ସେ 57 ଦିନ ଧରିକରି ଏହି ଦାୟିତ୍ୱ ତୁଲେଇଥିଲେ। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବିଧାୟକ ମହିଧର ରଣା ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍। ଏହି ଖବର ମିଳିଲା ଉତ୍ରୁ ଜିଲ୍ଲାର ଭିନ୍ ଭିନ୍ ମହଲଥି ଖୁସି ପ୍ରକାଶ ପାଇଛି। ରାଜ୍ୟର 2-3 ଜିଲ୍ଲାକେ ଛାଡ଼ିଦେଲେ ବାକି ଜାଗାନ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍। ଆଉ ଗାଁ ଆର୍ ସହର ସବୁ ଇଲାକାନ ସ୍କ୍ରବ୍ ଟାଇଫସ୍ ସଂକ୍ରମିତଙ୍କୁ ଠାପ୍ କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗଣମାଧ୍ୟମକେ ସୂଚନା ଦେଇଛନ୍। ସେ କହିଛନ୍ ଯେ ଏପ୍ତକ ରାଇଜେ 22,077 ଜଣଙ୍କର ସ୍କ୍ରବ୍ ଟାଇଫସ୍ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କର ଭିତରୁ 2,820 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ସହିତ ଅନୁଗୁଳ ଭଦ୍ରକ ଆର୍ କେନ୍ଦୁଝର ଜିଲ୍ଲାର ବଡ଼ବିଲ୍ନ PPP ମାଧ୍ୟମଥି 100-200 ସୁପର ସ୍ପେଶାଲିଟି ଆର୍ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ତିଆରି ହେବା। ଏଥିର୍ଲାଗି ଆଜି ଉପରବେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଉପସ୍ଥିତିନ ସ୍ୱାସ୍ଥ୍ୟସେବା ଯୋଗାଉଥିବା 2 ଘରୋଇ ସଂସ୍ଥା ସାଙ୍ଗେ ଚୁକ୍ତିନାମା ହୋଇଛି। ଆମର ଝାରସୁଗୁଡ଼ା ସମ୍ବାଦଦାତାଙ୍କନୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ାନ ଗୋଟେ 100 ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଆର୍ ଗୋଟେ 120 ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲ ହେବା। ଚୁକ୍ତିନାମା ସ୍ୱାକ୍ଷର ବେଳେ ଝାରସୁଗୁଡ଼ାନୁ ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ ଆର୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର MM ପଣ୍ଡା ଭିଡ଼ିଓ କନ୍ଫରେନ୍ସିଂ ଜରି ସାମିଲ ହୋଇଥିଲେ। ପୁରୀ ଶ୍ରୀକ୍ଷେତ୍ର ନ ରହିକରି ହବିଷ ବ୍ରତ ପାଲବାର୍କେ ରାଜ୍ୟ ସରକାରଙ୍କ ତରଫୁ ପଞ୍ଜୀକରଣ ମୂଲ ହୋଇଛି। ଆଇବା 20 ତକ ପଞ୍ଜୀକରଣ ଚାଲବା। ସୂଚନା ଅନୁସାରେ ଆଇବା 29 ହବିଷ ବ୍ରତ ମୂଲ ହେବାର୍କେ ଯାଉଥିବାର ବେଳେ ପଞ୍ଜୀକରଣ କରିଥିବା ହବିଷ୍ୟାଳିମାନଙ୍କୁ ସରକାରଙ୍କ ତରଫୁ ମାହାଲିଆ ରହିବାର ବ୍ୟବସ୍ଥା ସଙ୍ଗେ ମହାପ୍ରସାଦ ଯୋଗାଇ ଦିଆଯିବା। ହବିଷ୍ୟାଳିମାନଙ୍କର ରହିବାର ଲାଗି ନରେନ୍ଦ୍ର କୋଣ, ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଆର୍ ବାଗେଡ଼ିଆ ଧର୍ମଶାଳାନ ବ୍ୟବସ୍ଥା କରାଯିବା। ହବିଷ୍ୟାଳିମାନେ ଯେନ୍ତା ଭଲ ଭାବେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ହେଥିର୍ଲାଗି ଭିଲ୍ ବ୍ୟବସ୍ଥା କରାଯିବା। ଭୁବନେଶ୍ୱରନ ଥିବା ମହିଳା ଆଉ ଶିଶୁ ବିକାଶ ତାଲିମ କେନ୍ଦ୍ରକେ ଉତ୍କର୍ଷ ତାଲିମ କେନ୍ଦ୍ରଥି ରୂପାନ୍ତରିତ କରାଯିବା। ହେଥିର୍ଲାଗି ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମଙ୍କର ଉପସ୍ଥିତିଥି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ସହିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଆର୍ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନ ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଚୀନର ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ାଥି ଭାରତ ଆଜି ନୂଆ ଇତିହାସ ବନେଇଛି। ପୁରୁଷ ବିଭାଗର ଜାଭେଲିନ୍ ଥ୍ରୋଥି ଭାରତର ନୀରଜ ଚୋପ୍ରା ଚାମ୍ପିୟନ୍ ହୋଇକରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓଡ଼ିଶାର କିଶୋର କୁମାର ଜେନାଭିଲ୍ ରୌପ୍ୟ ପଦକ ଜିତିଛନ୍। ନୀରଜ 88.88 meters ଦୂରିଆକେ ଜାଭେଲିନ୍ ଫିକିଥିବା ବେଳେ କିଶୋର 87.54 meters ଦୂରିଆକେ ଜାଭେଲିନ୍ ଫିକିକରି ଇ ଗୌରବ ଆନିଛନ୍। ଇତାର ସଙ୍ଗେ ନୀରଜ ଆର୍ କିଶୋର ଦୁହେଁ ପ୍ୟାରିସ୍ ଅଲମ୍ପିକ୍କେ ଯିବାର୍କେ ଯୋଗ୍ୟତା ଅର୍ଜନ କରିଛନ୍। ସେନ୍ତା ଏସୀୟ କ୍ରୀଡ଼ାର୍ଥୀ ଆଜି ଭାରତ ଆଉ ଗୋଟେ ସ୍ୱର୍ଣ୍ଣ ପଦକ ଜିତିଛେ। ତୀରନ୍ଦାଜଟି ଭାରତର ଓଜସ୍ ଦେଓତାଲେ ଆର୍ ଜ୍ୟୋତି ଭେନମ୍ ସୁନାର ପଦକ ଜିତିଛନ୍। ଏସିଆନ୍ ଗେମ୍ସଟି ଭାରତ ଏପ୍ତକ 18 ସ୍ୱର୍ଣ୍ଣ 31 ରୌପ୍ୟ 32 କାଂସ୍ୟ ମୋଟ 81 ପଦକ ଜିତିଛେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମ ମୂଲ ହୋଇଛି। କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ପାଠ୍ୟକ୍ରମର ଉଦ୍ଘାଟନ କରିଛନ୍। ଏଛେନକା ଇ ସାର୍ଟିଫିକେଟ୍ ପାଠ୍ୟକ୍ରମଟି 60 ଛାତ୍ରଛାତ୍ରୀଙ୍କ ନାଁ ଲେଖାଯିବା। ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପୀଠନ ଶାରଦୀୟ ଦଶହରା ପୂଜାର ସୂଚୀ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫୁ ବାହାର କରାଯାଇଛି। ସେ ଅନୁସାରେ ଆଇବା 6 ମୂଳାଷ୍ଟମୀ ତିଥିନୁ ସମଲେଇ ପୀଠନ 16 ଦିନାତ୍ମକ ପୂଜା ମୂଲ ହେବା। ଆଇବା 14 ଦିନ ମହିଳା ତିଥିଥି ମାଙ୍କର ଧବଲମୁଖୀ ବେଶ ହେବା। 15 ରବିବାର ଦିନୁ ନବରାତ୍ର ଅଖଣ୍ଡ ଦୀପ ଜଲ୍ବା। ଆଇବା 19 ଦିନ ପଞ୍ଚଦିନାତ୍ମକ ପୂଜା ମୂଲ ହେବାର ସଙ୍ଗେ 21 ସନ୍ଧି ପୂଜା ଆର୍ ମାଙ୍କର ଖଣ୍ଡାଧୁଆ, 22 ମହାନବମୀ ପୂଜା ଆର୍ 24 ଦିନ ବିଜୟାଦଶମୀ ଆର୍ ରଣଜିତା ଉତ୍ସବ ହେବା। ଅକ୍ଟୋବର 28 ଶନିବାର ପୁନି ଦିନ ଦେବୀଙ୍କ ରାଜରାଜେଶ୍ୱରୀ ବେଶ ସାଙ୍ଗେ ମନ୍ଦିରନ ନୂଆ ଧ୍ୱଜା ବନ୍ଧାଯିବା। ସମ୍ବଲପୁର ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ହପ୍ତା ସମାରୋହ ଆଜି ପାଳିତ ହୋଇଯାଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫୁ ସମ୍ବଲପୁର ଜୁନ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଅନନ୍ୟା ଦାସ ଆର୍ ମହାନଗର ନିଗମର ଆୟୁକ୍ତ ବେଦଭୂଷଣ ଅତିଥି ଭାବେ ଯୋଗ ଦେଇଥିଲେ। ସମାରୋହଟି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଦିଗେ କାମ କରୁଥିବା ନୁ ନାକ୍ଟିଦୋଲ ବ୍ଲକ ଇଲାକା ବିନ୍ଦପୁର ଗାଁର ସୁନୀଲ ପ୍ରଧାନ ଆର୍ ଜମେନକିରା ବ୍ଲକ ଇଲାକାର ଖଇଡିହିର ନୀତିନ ଚନ୍ଦ୍ର ବିଲହରଙ୍କୁ 2023 ବଛର ଲାଗି ବିଜୁ ପଟ୍ଟନାୟକ ପୁରସ୍କାର ଦିଆଯାଇଥିଲା। ଇତାର ସଙ୍ଗେ 33 ସ୍କୁଲଥି କରାଯାଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି। ସମ୍ବଲପୁର ମଣ୍ଡଲ ରେଲ ପ୍ରବନ୍ଧକ ଡିଆର୍ଏମ୍ଙ୍କ କାର୍ଯ୍ୟାଳୟନ ଆଜି ସତର୍କତା ସଚେତନତା ସେମିନାର ହୋଇଯାଇଛି। ହେଥି ଅତିରିକ୍ତ ଡିଆର୍ଏମ୍ ଆନନ୍ଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଲବାଇର ସବୁ କର୍ମପ୍ରାର୍ଥୀ ନୀତି ନିୟମ ପାଳନ ସତର୍କତା ଦିଗେ ଆଲୋଚନା କରାଯାଇଥିଲା। ରାଷ୍ଟ୍ରୀୟ ଅନ୍ଧତ୍ୱ ଦୂରୀକରଣ ଯୋଜନାଥି କଳାହାଣ୍ଡି ଜିଲ୍ଲାର ଭବାନୀପାଟନାର ବାପୁଜି ସ୍କୁଲର ଆଜି ଛାତ୍ରଛାତ୍ରୀମାନଙ୍କର ଆଖି ପରୀକ୍ଷା ଶିବିର ହୋଇଯାଇଛି। ଶିବିରଟି ବାପୁଜି ସ୍କୁଲ ସହିତ ଆଖରପାଖର 305 ଛାତ୍ରଛାତ୍ରୀଙ୍କର ଆଖି ପରୀକ୍ଷା କରାଯାଇଥିଲା। ସେମାନଙ୍କର ଭିତରୁ 48 ଚଷମା ଦିଆଯାଇଥିବା ବେଳେ 28 ଉଚ୍ଚ ଚିକିତ୍ସା ଲାଗି ବଡ଼ ଡାକ୍ତରଖାନାକେ ଯିବାର୍କେ କୁହାଯାଇଛି। ଏନ୍ତା ଶିବିର ଜରିଆଥି ଜିଲ୍ଲାର 2324 ସ୍କୁଲର ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରାଯିବା ବୋଲି ରାଷ୍ଟ୍ରୀୟ ଅନ୍ଧତ୍ୱ ଦୂରୀକରଣ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଡାକ୍ତର ନିବେଦିତା ସାହୁ କହିଛନ୍। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଇଲାକାର ପରୁଆ ଭାଡ଼ି ପଞ୍ଚାୟତ ଅଫିସ ସାମ୍ନାନ ଆଜି ସକାଳେ ଅଜଣା ଗାଡ଼ି ଥକାଥି ଜଣେ ବୁଢ଼ା ଲୋକ ଆର୍ ଜଣେ ଜୁଆନ ପିଲାର ଘଟଣା ଜାଗାନ ଜୀବନ ଯାଇଛି। ଦୁହେଁ ମୃତକଙ୍କର ପରିବାରକେ କ୍ଷତିପୂରଣ ଦାବିଥି ଇଲାକାର ଲୋକେ ରାସ୍ତାରୋକ କରିଥିଲେ। ପ୍ରଶାସନ ଆର୍ ପୁଲିସ ଅଧିକାରୀମାନେ ପହଞ୍ଚିକରି ବୁଝାସୁଝା କରଲା ଉତ୍ରୁ ଲୋକେ ରାସ୍ତାରୋକନୁ ହଟିଥିଲେ। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ସହିତ ମୟୂରଭଞ୍ଜ କେନ୍ଦୁଝର ଆର୍ ଉତ୍ତର ଓଡ଼ିଶାର ସମୁଦ୍ର ଖଣି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଆଇବା କାଲି ସକାଳ ତକ୍ ଚଡ଼କ ମାରିକରି ଧୋକାଗଡ଼ି ସାଙ୍ଗେ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସଞ୍ଝର 6 6.28.35 feet ରହିଥିଲା। ଡ୍ୟାମ୍ କଣ୍ଟ୍ରୋଲ ରୁମ୍ରୁ ମିଳିଥିବା ସୂଚନା ଅନୁସାରେ ଇ ସମିଆତି 3 ଗେଟ୍ ଦେଇକରି ଫି ସେକେଣ୍ଡଟି 65,552 ଘନ ଫୁଟ ପାଇଁ ମହାନଦୀକେ ଛଡ଼ାଯାଉଛେ। ଆଉ ଜଳଭଣ୍ଡାରକେ ଫି ସେକେଣ୍ଡଟି 125,118 ଘନ ଫୁଟ ପାଇଁ ଆସୁଛେ। ଶେଷ ମୁଖ୍ୟ ଖବର ଫେର ଘାଏ। ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ଲାଗି ରନ୍ଧା ଗ୍ୟାସ ସିଲିଣ୍ଡର ପିଛା ସବସିଡି ଆର୍ 100 ବଢ଼ିଲା। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଲେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ଝାରସୁଗୁଡ଼ାନ ହେବା ଗୋଟେ ମଲ୍ଟି ସ୍ପେଶାଲିଟି ଆର୍ ଗୋଟେ ସୁପର ସ୍ପେଶାଲିଟି କ୍ୟାନ୍ସର ହାସ୍ପତାଲ। ଆଉ ଏସୀୟ କ୍ରୀଡ଼ାର ଜାଭେଲିନ୍ ଥ୍ରୋଥି ଓଡ଼ିଶାର କିଶୋର କୁମାର ଜେନା ଜିତିଲେ ରୌପ୍ୟ ପଦକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।